ଟ୍ରାନ୍ସଲେସନ୍ ବାଇ ଶ୍ରୀଲ ପ୍ରଭୁପାଦ ଗଜେନ୍ଦ୍ର ସ୍ତୁତି ମୁଖରେ କହୁଛନ୍ତି, ମୁଁ ସେ ଭଗବାନଙ୍କୁ ପ୍ରଣାମ ଜଣୁଛି, ହେ ଭଗବାନ ମୁଁ ଆପଣଙ୍କୁ ପ୍ରଣାମ ଜଣୁଛି, ଯିଏକି ସମସ୍ତଙ୍କର ଅଧ୍ୟକ୍ଷ, ସାକ୍ଷୀ, ପରମାତ୍ମା, ସେ ପରମ ପୁରୁଷ ଯିଏକି ଭୂତ ପ୍ରକୃତିର ଆଉ ପ୍ରଧାନର ମୂଳ ଉତ୍ସ, ତାଙ୍କୁ ମୁଁ ପ୍ରଣାମ ଜଣୁଛି। ଆପଣ ମଧ୍ୟ ଏ କ୍ଷେତ୍ରଜ୍ଞ, ଏ ଭୌତିକ ଜଗତ ଜଳ ଶରୀର ଅଧିକାରୀ, ତେଣୁ ଆପଣ ହେଉଛନ୍ତି ପୂର୍ଣ୍ଣ ପରିପୂର୍ଣ୍ଣ, ମୁଁ ଆପଣଙ୍କୁ ମୋ ପ୍ରଣାମ ଜଣାଉଛି। ସର୍ବେନ୍ଦ୍ରିୟ ଗୁଣଗ୍ରସ୍ତୀ ସର୍ବପ୍ରତ୍ୟ ହେତବେ ଅସତା ଛାୟୁକ୍ତାୟ ସଦା ଭାଷାୟତି ନମଃ। ଗଜେନ୍ଦ୍ର ସ୍ତୁତି ମୁଖରେ କହୁଛନ୍ତି, ହେ ଭଗବାନ, ଆପଣ ସମସ୍ତ ଇନ୍ଦ୍ରବ୍ୟାଜ୍ୟ ବିଷୟବସ୍ତୁର ଦ୍ରଷ୍ଟା, ଆପଣଙ୍କର କୃପା ବ୍ୟତୀତ କେହି କାହାରି ସମସ୍ୟା ବା ସନ୍ଦେହ ସମସ୍ୟାର ସମାଧାନ କରିପାରିବେ ବା ସନ୍ଦେହ ମୋଚନ କରିବାର ସମ୍ଭାବନା ନାହିଁ। ଏ ଭୌତିକ ଜଗତ ଏକ ଆପଣଙ୍କର ଏକ ଛାୟା ସଦୃଶ, ଯାହା ଆପଣଙ୍କୁ ପ୍ରକାଶ କରୁଛି। ବାସ୍ତବିକ ଏ ଭୌତିକ ଜଗତକୁ ବ୍ୟକ୍ତି ବାସ୍ତବ ବୋଲି ଭାବୁଛି, କାରଣ ଏହା ଆପଣଙ୍କର ବିଦ୍ୟମାନ ତାର ଏକ ଆଭାସ ଦେଉ, ଏହା ଶ୍ଳୋକର ଅର୍ଥ। ସର୍ବାଗମାନାୟ ମହାର୍ଣ୍ଣବାୟ ନମୋପବର୍ଗାୟ ପରାୟଣାୟ। ଟ୍ରାନ୍ସଲେସନ୍ ବାଇ ଶ୍ରୀଲ ପ୍ରଭୁପାଦ। ହେ ଭଗବାନ, ଆପଣ ସର୍ବ କାରଣର କାରଣ, ଆପଣଙ୍କର କିନ୍ତୁ କିଛି କାରଣ ନାହିଁ, ତେଣୁ ଆପଣ ହେଉଛନ୍ତି ସବୁର ଅଦ୍ଭୁତ କାରଣ। ମୁଁ ମୋର ପ୍ରଣାମ ଆପଣଙ୍କୁ ଜଣାଉଛି। ଆପଣ ସମସ୍ତ ବେଦ ଜ୍ଞାନ, ସମସ୍ତ ଶାସ୍ତ୍ର ପରମ୍ପରା, ବିଧି ବେଦାନ୍ତ ସୂତ୍ର, ଏସବୁର ଆପଣ ଉତ୍ସ। ଆପଣ ମୁକ୍ତି ପ୍ରଦାନ କରନ୍ତି, ତେଣୁ ଆପଣ ସମସ୍ତ ଯୋଗୀ ଭକ୍ତ ସମସ୍ତଙ୍କର ଏକମାତ୍ର ଆଶ୍ରୟସ୍ଥଳ, ମୁଁ ଆପଣଙ୍କୁ ମୋର ପ୍ରଣାମ ଜଣାଉଛି। ଏହା ହେଲା ଶ୍ଳୋକର ଅର୍ଥ। ଯେ ଶୁଦ୍ଧ ଭକ୍ତ, ତାଙ୍କର କୌଣସି କାମନା ନାହିଁ, ସେ କେବଳ ଭଗବତା ଭକ୍ତିର ହେତୁକି ଧୋଇ ଅହେତୁକି ଭକ୍ତିକା ପ୍ରାର୍ଥନା କରନ୍ତି, ସେ କିନ୍ତୁ ସବୁକିଛି ପାଆନ୍ତି, ଭକ୍ତିରେ ସବୁ ଲାଭ। ସେ କଥା ଏଠି ଏ କର୍ପଟରେ ଏ ଦୁଇ ତତ୍ତ୍ୱ ଏଥିରେ ଅଛି। ଶ୍ରୀ ଚୈତନ୍ୟ ଚରିତାମୃତରେ ମଧ୍ୟ ଆମେ ସେ କଥା ଦେଖୁ, ଭକ୍ତି ମୁକ୍ତି ସିଦ୍ଧି କାମୀ ସୁବୁଦ୍ଧି ଯଦି ହୋ।
ଭକ୍ତି ଯୋଗେ ତୋବେ କୃଷ୍ଣ ପ୍ରେମ
ಕರ್ಮ ಜ್ಞಾನ ಸಿಗತ ದೇಖು ಸೇ ಭಗವಾನ್ ಕೃಷ್ಣ ಟಿಕೆವರ ಭಕ್ತಿರೇ ಹಿ ಲಭ್ಯ ಭಕ್ತಿರೇ ಹಿ ಸಮಲಾಭ ಹೋಗಿ ಮುಕ್ತಿಕಾಮಿಕೋ ಸಿದ್ಧಿಕಾಮಿಕೋ ಯಾರ ಯೋ ಕಾಮನಾ ಥವನಾ କାହିଁକି ସେ ଯଦି ସେ ଭଗବାନଙ୍କୁ ଆରାଧନା କରନ୍ତି ତାଙ୍କର ସେସବୁ କାମନା ପରିପୂର୍ଣ୍ଣ ହୁଏ ସେ କଥା ଏଠି କୁହା ବିଭୂତି ମୁକ୍ତି ସିଦ୍ଧିକାମୀ ସୁବୁଦ୍ଧି ଯଦି ହୁଏ ଗାଁର ଭକ୍ତି ଯୋଗେ ତେବେ କୃଷ୍ଣ କି ଭଗବାନ ଯଦି ସୁବୁଦ୍ଧି ହୁଏ ଯଦି ସେମାନେ ବୁଦ୍ଧିମାନ ହେଇଥାନ୍ତି ତାହେଲେ ଗାଁର ଭକ୍ତି ଯୋଗେ ସେ ଭଗବାନ କୃଷ୍ଣଙ୍କର ଭଜନ କରିବେ ଅନ୍ୟ କାମୀ ଯଦି କରେ କୃଷ୍ଣର ଭଜନ ନା ମାଗିଲେ ହଉ କୃଷ୍ଣ ତାର ଦେନ ସୁଖ ଭକ୍ତିକାମୀ ଭକ୍ତି ମାଗୁଛି ମୁକ୍ତିକାମୀ ମୁକ୍ତି ମାଗୁଛି ସିଦ୍ଧିକାମୀ ସିଦ୍ଧି ମାଗୁଛି କିନ୍ତୁ ଭଗବାନ କୃଷ୍ଣଙ୍କର ଚରଣ କାମନା ମାଗୁନାହାନ୍ତି କିନ୍ତୁ ଭଗବାନ କୃଷ୍ଣ କ'ଣ କରନ୍ତି ତାଙ୍କମାନଙ୍କର ସେହି ସବୁ କାମନା ପୂରଣ କରି ସୁଦ୍ଧା ଯାହା ସେ ନ ମାଗୁଛନ୍ତି ସେ ଚରଣ ତାଙ୍କୁ ଦେଉଛନ୍ତି ଇଏ ହେଉଛି ତାଙ୍କର କୃପା କାମ ଲାଗି କୃଷ୍ଣ ଭଜେ ପାଏ କୃଷ୍ଣର ସେ କାମ ଛାଡ଼ି ଦାସ ହୋଇ ଭଳି ବେଳା ତାର କାମନା ପରିପୂର୍ତ୍ତି କରିବା ନିମିତ୍ତ କୃଷ୍ଣ ଭଜନ କରିଥିଲା ବର୍ତ୍ତମାନ ସେ ପ୍ରକାର ଭାବରେ ଫଳ ପାଇଲା ଯାହା ଫଳରେ ସେ ତାର ସମସ୍ତ କାମନା ଦୂର କରିକିରି ବର୍ତ୍ତମାନ କୃଷ୍ଣଙ୍କର ଦାସ ବା ନିମିତ୍ତ ବିଳାସ ପ୍ରାର୍ଥନା କରିଛି ଆଉ କୌଣସି କାମନା ତା ରହୁନାହିଁ ବୁଦ୍ଧିମାନ ଅର୍ଥ ଯଦି ବିଚାରଜ୍ଞ ହୁଏ ନିଜ କାମ ଲାଗିଥିବ କୃଷ୍ଣରେ ଭଜଏ ବୁଦ୍ଧିମାନ କହିଲେ ଯଦି ବିଚାରଜ୍ଞ ହୋଇଥିବ ତାହେଲେ ସେ କୃଷ୍ଣ ଭଜନ କରିବ ଅନ୍ୟ କାହାର ଭଜନ କରିବ ନା ଭକ୍ତି ବିନା କୌଣ ସାଧନ ଦିତେ ନା ରେ ବଲ ସଫଲ ଦେହ ଭକ୍ତି ସ୍ୱତନ୍ତ୍ର ପ୍ରବ ଅନ୍ୟ ସାଧନ ଅଦାଗଳ ସ୍ତନନ୍ୟାୟ କୁହାଉଛି ଅଦାଗଳ ସ୍ତନନ୍ୟାୟ ଅନ୍ୟ ସାଧନ ଅତଏବ ହରି ଭଜେ ବୁଦ୍ଧିମାନ ଜନ ଯେ ବୁଦ୍ଧିମାନ ସେ ହରି ଭଜନ କରେ ଯେଇ ଜନ ଭଜେ କୃଷ୍ଣ ସେ ବଡ଼ ଚତୁର ସେ ଚତୁର ଲୋକ ଯେ କେବଳ ହରି ଭଜନ କରୁଛି କାରଣ ସେ ସବୁ କିଛି ପାଏ ଅନ୍ୟ ସାଧନ ଅଦାଗଳ ସ୍ତନ ପରି ବୃଥା ନିଷ୍ଫଳ ଅଦା ଗଳ ଦେଶରେ ସ୍ତନ ଓଳିଥାଏ ଦୁଇଲେ କ୍ଷୀର ବାହାରିବ ନା ନିଷ୍ଫଳ ତଦୃଭାଗ ଅନ୍ୟ ସାଧନ ଭକ୍ତି ହେଉଛି ପ୍ରବଳ ସ୍ୱତନ୍ତ୍ର ପ୍ରବଳ ଭକ୍ତିରେ ସୁଫଳ ମିଳିବ ଶେଷ କଥା ମିଳିବ କୃଷ୍ଣ ପାଦ ପଦ୍ମ ମିଳିବ ଧାତ୍ମେ ମାଗୁନା ସେ କଥା କୁହାଯାଉଛି କୃଷ୍ଣ ହେଉଛନ୍ତି ବିଜ୍ଞ ସେ ମୂର୍ଖ ନୁହନ୍ତି କୃଷ୍ଣ କହେ ଆମା ଭଜେ ମାଗେ ବିଷୟ ସୁଖ ଏ ବଡ଼ ମୂର୍ଖ ବିଶ୍ୱ ଅମୃତ ଶାଢ଼ୀ ବିଷ ମାଗି ବଡ଼ ମୂର୍ଖ ମୋର ଭଜନ କରୁଛି ବିଶ୍ୱ ସୁଖ ମାଗୁଛି ଏଟା କେଡ଼େ ମୂର୍ଖରେ ଅମୃତ ଛାଡ଼ିକରି ବିଷ ମାଗୁଛି ଆମେ ବିଜ୍ଞ ଏଇ ମୂର୍ଖେ ବିଷ କେନେ ଦେବ ସ୍ୱଚଣା ମୃତ ଦିଆ ତାର ବିଷ ଗୁଳାଇବ ମୁଁ ତ ମୂର୍ଖ ନୁହଁ ମୁଁ ତ ବିଜ୍ଞ ନୁହଁ ଇ ମୂର୍ଖ ହେଇଥିବା ଯୋଗୁଁ ସିନା ଅମୃତ ଛାଡ଼ିକରି ବିଷ ମାଗୁଛି ବିଷ ଭୋଗ ମାଗୁଛି ମୁଁ କାହିଁକି ଆଗକୁ ବିଷଟା ଦେବି ବା ବିଷ ଭୋଗ କେମିତି ଦେବି ନିଜ ଯାହା ମାଗୁନି ସେ ସ୍ୱଚଣାମୃତ ଦେଇକରି ବିଷଟାକୁ ଭୁଲେଇ ଦେବ ସେ ତାହା କରନ୍ତି କାମ ଲାଗି କୃଷ୍ଣ ଭଜେ ପାଏ କୃଷ୍ଣର ସେ କାମ ଛାଡ଼ି ଦାସ ହୋଇ ଏ ହେଉଛି କୃଷ୍ଣ ଭଜନର ଫଳ ତାହାର ଉଦାହରଣ ଆମେ ଦେଖୁ ଧ୍ରୁବଙ୍କର ଚରିତ୍ରରେ ଧ୍ରୁବ ଚରିତ୍ରରେ ଆମେ ଦେଖୁ ଧ୍ରୁବ ମହାରାଜଙ୍କର କାମନା ଥିଲା ସ୍ଥାନାଭିଳାସ ହେଇଥିଲେ ତାଙ୍କର ପିତା ଉତ୍ତାନପାଦଙ୍କର ସିଂହାସନରେ ବସିପାରିନଥିଲେ ଆଉ ବିମା ତାଙ୍କର କର୍କଶ ବାକ୍ୟରେ ବିଦ୍ଧ ହୋଇଥିଲେ ଯାହାଫଳରେ ସେ ଭଗବାନ ସାଧନା କରିବା ନିମିତ୍ତ ଭଜନ କରିବା ନିମିତ୍ତ ବନକୁ ଯାଇଥିଲେ ମାତା ସୁନୀତିଙ୍କ ନିର୍ଦ୍ଦେଶରେ ତାଙ୍କର ଉପଦେଶ ଅନୁଯାୟୀ ଭଗବାନ କୃଷ୍ଣଙ୍କୁ ଭଗବାନ ବିଷ୍ଣୁଙ୍କୁ ପ୍ରତ୍ୟକ୍ଷ ଭାବରେ ଦର୍ଶନ କଲେ ଆଉ ତାଙ୍କ ସବୁ କାମନା ଭଗବାନ ପୂରଣ କରିସାରିଛନ୍ତି ଯେତେବେଳେ କହିଲେ ଯେ କ'ଣ ବର ମାଗୁଛ ମାଗ ବୋଲି ସେତେବେଳେ ଆଉ କୌଣସି କାମନା ତାଙ୍କର ନାହିଁ ସେ କଥାଟା ହେଇଗଲାଣି ସବୁ କାମନା ତାଙ୍କର ଶେଷ ହେଇଗଲାଣି ସେ ନିଜକୁ ଧିକ୍କାର କରୁଛନ୍ତି ଯେ ମୁଁ କେଡ଼େ ମୂର୍ଖ ଭଗବାନଙ୍କୁ ଏଗୁଡ଼ାକୁ ମାଗିଛି ତାହା ଆମେ ହରିଭକ୍ତି ସୁରରେ ଦେଖୁ ଥାନା ବିଳାସି ତପସି ସ୍ଥିତ ହଂ ତ୍ୱଂ ପ୍ରାପ୍ତବାନ ଦେବ ମୁନୀନ୍ଦ୍ର ଗୁହ୍ୟଂ କାଚଂ ବିଚିନ୍ନ ନପି ଦିବ୍ୟରତ୍ନଂ ସ୍ୱାମୀନ୍ କୃତାର୍ଥସ୍ମି ବରୁଣ ଜାତେ ଏଇ କଥା ଶେଷରେ ଧ୍ରୁବ ମହାରାଜ କହିଲେ ମୁଁ ସ୍ଥାନାଭିଳାସ ହେଇକି ତପସ୍ୟା କରିଥିଲି ଆପଣଙ୍କୁ କିନ୍ତୁ ଦେବ ମୁନୀନ୍ଦ୍ର ଗୁହ୍ୟ ଆପଣଙ୍କୁ ମୁଁ ପ୍ରାପ୍ତ ହେଲି ଦେବ ମୁନୀନ୍ଦ୍ର ମାନେ ଯାହା ପାଉନାହାନ୍ତି ମୁଁ ତାଇ ପାଇଲି କାଚ ବିଚିନ୍ନ ନପି ଦିବ୍ୟରତ୍ନ ମୁଁ କାଚ ଖୋଜୁଥିଲି କିନ୍ତୁ ଦିବ୍ୟରତ୍ନ ପାଇଲିଣି ମୋର ଆଉ କ'ଣ କିଛି ବର ମୋର ଦରକାର ନାହିଁ ମୁଁ ଆଉ କିଛି ବର ମାଗୁନାହିଁ କି କଥା କହିଲେ ସବୁ କାମନା ଦୂରୀଭୂତ ହେଇଗଲା ସେ କଥା ସେ ଏଠି କୁହାଯାଇଛି সচরাম দিয়া তার বিষয় ভুলাইব, সচরাম দিয়ে বিষ ভুলেই দিচ্ছেন, বিষ কামনা রহে না, এপরি ভাবরে কামনা পূরণ করতে আবে মাগিব না, আবে সে বিষ কামনা পোষণ করব না, তার প্রমাণ এ মহারাজ শ্রীমদ্ভাগ পঞ্চম স্কন্ধের মধ্যে আমি দেখুন সত্যম দিশতি অর্থিত নর্থিত নৃণাং নৈবার্থতো যত পুনর্থিতা যত স্বয়ং বিধত্তে ভজতাং অনিচ্ছতাং ইচ্ছা পিধানং নিজপাদ পল্লবং। এই কথা কহাইছে, সামান্য কামর উদ্দেশ্যে যদি কেহি কৃষ্ণ ভজনর অনুসন্ধান করন্তি তাহলে তদ ভক্ত সঙ্গ ফলরে তাঙ্কর পূর্ব উদ্দিষ্ট কাম দূর হয়ে যায়। যে সমস্ত সকাম ভক্ত ভগবান নিকটে কিছু প্রার্থনা করতে তা ভগবান সে প্রার্থিত বিষয় সুপ্রদান করতে সত্য, কিন্তু যে অর্থর পুনঃ পুনঃ প্রার্থনার উদয় হয় সে অর্থ সে দিকে না, যে মানে ইতর কাম শান্তিকারী তাঁকর পাদ পল্লব পাইবার ইচ্ছা নকরি ভজন কলে শুদ্ধা ভগবান সে নিজ পাদ পল্লব দিয়ে থাকে, সে কথা কুহাযাচ্ছে সচরামৃত দিয়া তার বিষয় ইয়ে কৃষ্ণ ভজন তেমন সে হচ্ছে বুদ্ধিমান, যার যে কামনা থাকু না কাহিকি সে যদি কৃষ্ণ ভজন করতে তাহলে সে তাঙ্কর সমস্ত কামনা তো কৃষ্ণ এপরি ভাবে পূরণ করতে, যা ফলে আউ থরে এ কামনা পোষণ করিবে না, বরং যাহা ন মাগিছন্তি সে সচরণামৃত তাকে মধ্যে দিয়ে দেউছন্তি, যাহাকে প্রাপ্ত হলে আউ কোনসি প্রকার কামনা উদ্রেক হব না, ই কৃষ্ণ ভজন ফল, এ হচ্ছে কৃষ্ণ ভজন ফল, সে কথা মধ্যে ঠিকঠারে কুহাযাইছি। তেমন যে বুদ্ধিমান ব্যক্তি সে কৃষ্ণ ভজন করিব, সে কৃষ্ণ ভজন করিব, কৃষ্ণ ভজন কলে তার যে কামনা থাকু না কাইকি সেসব কামনা সত্য পূর্ণ হয়ে যাব, কিন্তু এপরি ভাবে পূর্ণ হবে আউ থেকে সে কামনা উদ্রেক হব না, আউ কৃষ্ণঙ্কর ভাল পদ্ম সে পাইযিব। এ হচ্ছে শেষ কথা, যেটা যে গোল অফ লাইফ বলে এটি আমার তাঙ্কর পর্পটরে আমার পরমারাধ্য গুরুদেব কহিছন্তি, দিস ইজ অল্টিমেট গোল, তা হচ্ছে জীবনের অন্তিম লক্ষ্য শ্রীকৃষ্ণ পাদ পদ্ম প্রাপ্তি, কৃষ্ণ হচ্ছে পরিপূর্ণ বস্তু পূর্ণ ব্রহ্ম, সে হচ্ছে পূর্ণ ব্রহ্ম, পূর্ব নামে কহগল সব প্রকার সমগ্র সব প্রকার সব হলে সুদ্ধা সেই পরিপূর্ণ ভাবরে সে রহুচন্তি, কি পরিমাণে কিছু তাঙ্কর হ্রাস হোনি কি পরিবর্তন হোনি, সে হচ্ছে অদ্ভুত, সে পরিপূর্ণ বস্তু পূর্ণ ব্রহ্ম, যাহাকে প্রাপ্ত হলে কিছু অপূর্ণতা আউ রহিব না, কিছু অভাব রহিব না, সে হচ্ছে পরিপূর্ণ বস্তু বা পূর্ণ ব্রহ্ম, যাহাঙ্কর প্রাপ্তির আউ অপূর্ণতা কিছু রহিব না, সে হচ্ছে কৃষ্ণ, সে কৃষ্ণ প্রাপ্তি হলে আউ অপূর্ণতা রহিব না, কৃষ্ণকে ছাড়ি আউ যেতে যাহা পাও না কাইকি, অপূর্ণতা রহিব হি রহিব হি রহিব, তা নিশ্চিত কথাটা, সেটিমেট গো তা হচ্ছে অন্তিম লক্ষ্য, সে কৃষ্ণ প্রাপ্তি, সে পরিপূর্ণ বস্তু পূর্ণ বন্ধু।